ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ପୂର୍ବାଞ୍ଚଳ ପରିଷଦ ବୈଠକଟି ଯୋଗ ଦେବାକେ ଆଉ କିଛି ସମୟ ଉତ୍ତରୁ ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ। ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇକରି ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି। ରାଜ୍ୟ ସରକାର ଇ ଆର୍ଥିକ ବଜେଟ୍ରେ 50 ମିଲିୟନ୍ ଟନ୍ ଖଣି ଉତ୍ପାଦନ ଲାଗି ରଖିଛନ୍ ଲକ୍ଷ୍ୟ କହିଲେ ମୁଖ୍ୟମନ୍ତ୍ରୀ। ଶିକ୍ଷା ବ୍ୟବସ୍ଥାକେ ଅତ୍କା ଗୁଣାତ୍ମକ କରବାର୍ ଲାଗି 5 ଆଉ 8 ଶ୍ରେଣୀଥି ଲାଗୁ ହେଲା ପାସ୍ ଫେଲ୍ ବ୍ୟବସ୍ଥା। ଆଉ ଲଘୁଚାପ ପ୍ରଭାବ ଥି ଆଇବା 24 ଘଣ୍ଟା ଭିତରେ 20 ଜିଲ୍ଲାକେ ଜବର ବର୍ଷା ନେଇକରି ସତର୍କ କଲା ପାଣିପାଗ କେନ୍ଦ୍ର। ଏଥର ପୁରା ଖବର। ଆଇବାକାଲ ହେବାର୍କେ ଥିବା ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦ ବୈଠକଟି ଯୋଗ ଦେବାର୍କେ ଆଉ କିଛି ସମୟ ଉତ୍ତରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାଡ଼ଖଣ୍ଡ ଗସ୍ତ କରବାର କାର୍ଯ୍ୟକ୍ରମ ରହିଛି। ବୈଠକଟି ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଆଉ ପଶ୍ଚିମବଙ୍ଗର 68 ଅୟତ୍କା ପ୍ରତିନିଧି ଯୋଗ ଦେବେ। ଏ ଅବସରରେ ରାଜ୍ୟମାନଙ୍କର ଭିତରେ ନକ୍ସଲବାଦ, ଆନ୍ତଃରାଜ୍ୟ ସହଯୋଗ, ସୀମା ବିବାଦ, ସୁରକ୍ଷା ଓ ବିକାଶମୂଳକ ବିଷୟଥି ଆଲୋଚନା କରାଯିବା ବୋଲି ଜଣାପଡ଼ିଛି। ବୈଠକଟି ଯୋଗ ଦେବାର୍କେ ମୁଖ୍ୟମନ୍ତ୍ରୀଙ୍କ ସଙ୍ଗେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଉ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର କୌଶଲ୍ୟା ଗଙ୍ଗଠାରେ ଥିବା ଆଇସିଏଆର୍ ସିଫା ପରିସରନ ଆଇବାକାଲ ଜାତୀୟ ମତ୍ସ୍ୟଚାଷୀ ଦିବସ 2025 ପାଳନ କରାଯିବା। କେନ୍ଦ୍ର ମତ୍ସ୍ୟ ଆଉ ପ୍ରାଣୀପାଳନ ମନ୍ତ୍ରଣାଳୟ ତରଫୁ ହେବାର୍କେ ଥିବାର ସମାରୋହଟି ମାଛ ଚାଷ ଦିଗେ କେନ୍ଦ୍ର ସରକାରଙ୍କ ଚେରେଷ୍ଟା ଓ ନୀଳ ବିପ୍ଳବ ଦିଗେ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋଚନା କରାଯିବା କାର୍ଯ୍ୟକ୍ରମଟି କେନ୍ଦ୍ର ମତ୍ସ୍ୟ ଆଉ ପ୍ରାଣୀପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, ବିଭାଗର ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ପି ସିଂ ବଘେଲ ଆଉ ଜର୍ଜ କୁରିଏନ୍ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟ ମନ୍ତ୍ରିମଣ୍ଡଳର ଖୁବ୍ ଜଲ୍ଦି ସମ୍ପ୍ରସାରଣ କରାଯିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍। ଭୁବନେଶ୍ୱରଠାରେ ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇକରି ଶ୍ରୀ ସାମଲ କହିଛନ୍, ଭିନ୍ ଭିନ୍ ବୋର୍ଡ ଆଉ ନିଗମମାନଙ୍କେ ନିଯୁକ୍ତି ଦେବାର ଲାଗି ପ୍ରକ୍ରିୟା ମୂଲ ହୋଇଯାଇଛି। 2036 ମସିହା ତକ ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ନେଇକରି ଦଲ କାମ କରୁଛେ। ରାଜ୍ୟ ଭିନ୍ ଭିନ୍ କ୍ଷେତ୍ରଟି ବହୁତେ ସମ୍ଭାବନା ଭରି ରହିଛି। ଆଗକେ ଓଡ଼ିଶା ଦେଶର 1 ନମ୍ବର ରାଜ୍ୟ ବନିପାରବା ବୋଲି ଶ୍ରୀ ସାମଲ କହିଛନ୍। ରାଜ୍ୟ ସରକାର 2025-26 ଆର୍ଥିକ ବଜେଟ୍ରେ 50 ମିଲିୟନ୍ ଟନ୍ ଖଣି ଉତ୍ପାଦନ ଆଉ 30,000 କୋଟି ଟଙ୍କାର ଖଣିଜ ବିକ୍ରି ରାଜସ୍ୱ ଲକ୍ଷ୍ୟ ରଖିଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ଓଡ଼ିଶା ଖଣି ନିଗମ କାର୍ଯ୍ୟକ୍ରମର ସମୀକ୍ଷା କରିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଖଣି ଇଲାକାନ ଲୋକଙ୍କ ଜୀବନ ଜୀବିକା ଆଉ ଜୀବନଶୈଳୀଥି ଉନ୍ନତି ଆଣବାର ଲାଗି ଜରୁରୀ ପଦକ୍ଷେପ ନେବାର ଲାଗି ନିର୍ଦ୍ଦେଶ ଦେଇଛନ୍। ବୈଠକଟି ମୁଖ୍ୟମନ୍ତ୍ରୀ ଭିନ୍ ଭିନ୍ ଖଣି ଇଲାକାର ସମୟ ବଢ଼ାବାର, ପରିବେଶ ଅନୁମୋଦନ, ନୂଆ ଖଣି କାର୍ଯ୍ୟକ୍ଷମ କରବାର ବିଷୟଥି ଆଲୋଚନା କରିଛନ୍। ଖାସ୍ କରି ବକ୍ସାଇଟ୍ ଉତ୍ପାଦନ ବଢ଼ାବାର ଉପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକଟି ଜୋର୍ ଦେଇଛନ୍। ଇ ବଛର ବକ୍ସାଇଟ୍ ଉତ୍ପାଦନ 3.6 ମିଲିୟନ୍ ଟନ୍ ଥିବାର ବେଲେ ଆଇବା ବଛରେ ଇତାକେ 6 ମିଲିୟନ୍ ଟନ୍ ବଢ଼ାବାର୍କେ ମୁଖ୍ୟମନ୍ତ୍ରୀ କହିଛନ୍। ଇତାର ସତ୍ତ୍ୱେ ପ୍ୟାଲେଟ୍ କାରଖାନା ସ୍ଥାପନା ଲାଗି ଯୋଜନା ତିଆରି କରବାର ସହିତ ଆଇବା ବଛର ମେ ମାସ ତକ ପ୍ରକଳ୍ପ କାମ ମୂଲ କରବାର୍କେ ବୈଠକଟି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗର 35 ନମ୍ବର ଡ୍ୟାସ୍ବୋର୍ଡ ସମୀକ୍ଷା ବୈଠକ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କର ଅଧ୍ୟକ୍ଷତାତି ହୋଇଯାଇଛି। ବୈଠକଟି ନାଗରିକ କୈନ୍ଦ୍ରିକ ଶାସନ ଉପରେ ଜୋର୍ ଦିଆଯିବାର ସହିତ ରାଜ୍ୟର ମୁଖ୍ୟ ସହରୀ ଇଲାକାମାନଙ୍କର ବିକାଶ ଦିଗେ ତୁର୍ତ୍ତି ପଦକ୍ଷେପମାନ ନେବାର ଉପରେ ଆଲୋଚନା କରାଯାଇଥିଲା। ସହରାଞ୍ଚଳ ପରିମଳ ବ୍ୟବସ୍ଥା, ଜଳଯୋଗାଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଆଉ ଡିଜିଟାଲ୍ ସେବା ଯୋଗାବାର ଦିଗେ ବୈଠକଟି ଶ୍ରୀମତୀ ପାଢ଼ୀ ଜୋର୍ ଦେଇଛନ୍। ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ପୂରଣ କରବାର ଦିଗେ ସମନ୍ୱୟ ରଖିକରି କାମ କରବାରକେ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଛନ୍। ରାଜ୍ୟ ସରକାର ଆଇପିଏସ୍ ତର୍ଥି ଛୋଟିଆ ଅଦଲ ବଦଲ କରିଛନ୍। ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ 1994 ବ୍ୟାଚ୍ ଆଇପିଏସ୍ ଅଧିକାରୀ ଆଉ ବିଜୁ ପଟ୍ଟନାୟକ ପୁଲିସ୍ ଏକାଡେମୀର ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କୁ ନକ୍ସଲ ନିରୋଧୀ ଅପରେସନ୍ର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଇତାର ସହିତ ଶ୍ରୀ ପଣ୍ଡା ସ୍ୱତନ୍ତ୍ର ଗୁଇନ୍ଦା ଶାଖା ଦାୟିତ୍ୱଥି ରହିବେ। ସେନ୍ତା ବିଜୁ ପଟ୍ଟନାୟକ ପୁଲିସ୍ ଏକାଡେମୀର ମହାନିରୀକ୍ଷକ ଟ୍ରେନିଂ ଦାୟିତ୍ୱଥି ଥିବା 2006 ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅନୁପ ସାହୁ ଆଇବା ଆଦେଶ ତକ ଏକାଡେମୀର ନିର୍ଦ୍ଦେଶକ ଦାୟିତ୍ୱଥି ରହିବେ। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ସରକାର 2025-26 ଶିକ୍ଷା ବଛରଟି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାନ ସଂଶୋଧନ କରିକରି ଫେର୍ ଘାଏ ପାସ୍ ଫେଲ୍ ବ୍ୟବସ୍ଥା ଲାଗୁ କରିଛନ୍। ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫୁ ବାହାରିଥିବା ବିଜ୍ଞପ୍ତି ଅନୁସାରେ ନୂଆ ନିୟମଥି ଫି ବଛର ବାର୍ଷିକ ପରୀକ୍ଷା ହେବା। 5 ଆଉ 8 ଶ୍ରେଣୀ ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷାର୍ଥୀ କମ୍ ନମ୍ଘର ରଖିଲେ ଫେଲ୍ ହେବେ। ଫେଲ୍ ହୋଇଥିବା ଛାତ୍ରଛାତ୍ରୀ 2 ମାସ ଭିତରେ ଫେର୍ ଥରେ ପରୀକ୍ଷା ଦେବାର ସୁଯୋଗ ପାଇବେ। 2 ନମ୍ଘର ଥର ଫେଲ୍ ହେଲେ ଛାତ୍ରଛାତ୍ରୀ ପୁରୁଣା ଶ୍ରେଣୀନ ଫେର୍ ବଛରେ ପାଠ ପଢ଼ବେ। ମାତ୍ର ପ୍ରାଥମିକ ଶିକ୍ଷା ନାଇଁ ସାରବାର ତ କେନ୍ସି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟନୁ ନାଇଁ ବାହାର କରାଯାଏ ବୋଲି ବିଜ୍ଞପ୍ତି ସ୍ୱଷ୍ଟ କରାଯାଇଛି। ନୀଳାଦ୍ରୀ ବିଜେ ସଙ୍ଗେ ଗଲାକାଲ ଶେଷ ହେଇଛେ ମହାପ୍ରଭୁମାନଙ୍କର ଘୋଷଯାତ୍ରାର ସବୁ ପର୍ଯ୍ୟାୟ। ପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଆଉ ଦେବୀ ସୁଭଦ୍ରା ରତ୍ନ ସିଂହାସନ ଆଜ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍। ଇତାର ସହିତ ପୁରୀ ଶ୍ରୀମନ୍ଦିର ସବୁଦିନିଆ ନୀତିକାନ୍ତି ମୂଲ ହୋଇଯାଇଛି। ଆଜି ସକାଳୁ ମଙ୍ଗଳ ଆଳତି ମୈଲମ ତଡ଼ପ ଲାଗି ଅଧର ପୋଛା ଅବକାଶ ନୀତି ଶେଷ କରାଯାଇକରି ମହାପ୍ରଭୁମାନଙ୍କର ଗୋପାଳ ବଲ୍ଲଭ ଭୋଗ ନୀତି କରାଯାଇଥିଲା। ତାର ଉତ୍ତରୁ ସୂର୍ଯ୍ୟପୂଜା ଦ୍ୱାରପାଳ ପୂଜା ସଙ୍ଗେ ସକାଳ ଧୂପ ନୀତି ହୋଇଥିଲା। ରଥଯାତ୍ରା ଉତ୍ତରୁ ଆଜି ପହେଲା କରି ଶ୍ରୀମନ୍ଦିର ବାହାରିଥିବା ନୀଳାଚଳ ଅବଡ଼ା ପାଇକରି ଶ୍ରଦ୍ଧାଳୁମାନେ ଖୁସି ହୋଇଛନ୍। ଶିକ୍ଷା ଜରିଏ ସଶକ୍ତିକରଣ ବାର୍ତ୍ତା ନେଇକରି ଆଜ ପାଳନ କରାଯାଉଛି ଜାତୀୟ ବିଦ୍ୟାର୍ଥୀ ଦିବସ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବିଭିପିର ପ୍ରତିଷ୍ଠା ଦିବସ ଅବସରରେ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା ନୈତିକତା ଆଉ ସାମାଜିକ ଦାୟିତ୍ୱ ଦିଗେ ତହକାବାର ଲାଗି ଚେଷ୍ଟା କରାଯାଉଛି। ଜାତୀୟ ବିଦ୍ୟାର୍ଥୀ ଦିବସ ଅବସରରେ ଦେଶର ଭିନ୍ ଭିନ୍ ଶିକ୍ଷାନୁଷ୍ଠାନମାନଙ୍କେ ଆଲୋଚନାଚକ୍ର ସାମାଜିକ ସଚେତନତା ଅଭିଯାନ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଗାଁ ଇଲାକାର ସ୍ୱାସ୍ଥ୍ୟ ସେବାକେ ଲୋକଙ୍କର ପାଖେ ପହଞ୍ଚାବାର ଲକ୍ଷ୍ୟଟି ବିଦ୍ୟୁତ୍ ବିତରକ କମ୍ପାନୀ TPWODL ତରଫୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଭ୍ୟାନ୍ ଉଦ୍ଘାଟନ କରାଯାଇଛି। ଗାଡ଼ିକେ ଜିଲ୍ଲାପାଳ ମଧୁସୂଦନ ଦାସ ଶୁଭାରମ୍ଭ କରିଛନ୍। ଏ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ TPWODL ଅଧିକାରୀମାନେ ଉପସ୍ଥିତ ଥିଲେ। ଏ ଗାଡ଼ି ଜିଲ୍ଲାର ଦୁର୍ଗମ ଇଲାକାମାନଙ୍କୁ ଯାଇକରି ସଂକ୍ରାମକ ରୋଗର ଚିକିତ୍ସା କରବାର ସହିତ ଏ ବାବଦେ ଲୋକଙ୍କୁ ସଚେତନ କରବା। ଦେବଗଡ଼ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦର 8 ନମ୍ବର ଅଧିବେଶନ ଆଉ ବୈଠକ ହୋଇଯାଇଛି। ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନଙ୍କର ସଭାପତିତ୍ୱଥି ଆଉ ଉନ୍ନୟନ କମିଶନର ରାଜେନ୍ଦ୍ର କୁମାର ମୁଞ୍ଜଙ୍କ ତତ୍ତ୍ୱାବଧାନତି ହୋଇଥିବା ଅଧିବେଶନଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗଦେଇକରି ଜିଲ୍ଲାର ସାମଗ୍ରିକ ବିକାଶ ଲାଗି ଜନପ୍ରତିନିଧିମାନଙ୍କର ସହଯୋଗ କାମନା କରିଥିଲେ। ଆମେରିକାର ବର୍ମିଂହମ୍ଠାରେ ହୋଇଥିବା ବିଶ୍ୱ ପୁଲିସ୍ ଆଉ ଅଗ୍ନିଶମ କ୍ରୀଡ଼ା 2025 ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଏଥି ଓଡ଼ିଶା ପୁଲିସ୍ର ଖେଳାଳିମାନେ 20 ପଦକ ଜିତିଛନ୍। ପଦକ ତାଲିକାଥି 13 ସ୍ୱର୍ଣ୍ଣ 3 ରୌପ୍ୟ ଆଉ 4 କାଂସ୍ୟ ପଦକ ରହିଛି। ଓଡ଼ିଶା ପୁଲିସ୍ କର୍ମଚାରୀ ଅଶୋକ ଦଣ୍ଡସେନା ଏକଲା 4 ସ୍ୱର୍ଣ୍ଣ ପଦକ ଜିତିକରି ରାଜ୍ୟ ଆଉ ଦେଶ ଲାଗି ଗୌରବ ଆଣିଛନ୍। ରାଜ୍ୟର କେନ୍ସି ଜାଗାନ ଏଛେନ୍ତକ ବନ୍ୟାସ୍ଥିତି ନାଇନ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍। ସେ କହିଛନ୍ କଟକ ମୁଣ୍ଡୁଲିଠାରେ ଆଜି 4.47 ଲକ୍ଷ କ୍ୟୁସେକ୍ ପାଇଁ ଯାଉଛି। ମୁଣ୍ଡୁଲିନ ଇହାଦେ ପାନିର ଧାରା ସ୍ଥିର ରହିଛି। ହୀରାକୁଦ ଜଳଭଣ୍ଡାରନ 4 ଗେଟ୍ ବନ୍ଦ କରାଯାଇଥିବାରୁ ଇଟା ଆହୁରି କମ୍ବା ବୋଲି ଆଶା କରାଯାଉଛି। ସେନ୍ତା ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଙ୍କେତ ଉପରେ ଥିଲେ ବିଲ୍ ଆକେ ନାଇଟପେ। ସେଆଡ଼େ ବ୍ରାହ୍ମଣୀ ଆଉ ବୈତରଣୀ ନଦୀ ନବିଲ୍ ବନ୍ୟାସ୍ଥିତି ନିୟନ୍ତ୍ରଣ ସ୍ଥିର ରହିଛି ବୋଲି ଶ୍ରୀ ପାଢ଼ୀ କହିଛନ୍। ଲଘୁଚାପ ବର୍ଷା ଲାଗି ବୌଦ୍ଧ ଜିଲ୍ଲାର ବଡ଼ଭାଗୀ ନାଲାମାନଙ୍କେ ବୟଡ଼ ପାନ୍ ଭରିଛେ। ଜିଲ୍ଲାର ଉଦଣ୍ଡି ନାଲାନ ଛତ୍ରରଙ୍ଗ ଟିକରପଡ଼ା ରାସ୍ତା ଉପରେ 5 ଫୁଟ ପାନ୍ ଯାଉଛି। ଏଥିର୍ଲାଗି କୁସଙ୍ଗ ପଞ୍ଚାୟତର ମାରଡ଼ା ଗାଁକେ ଯା ଆସ ବନ୍ଦ ହୋଇଯାଇଛି ଆଉ ଗାଁର ଲୋକେ ଜଳବନ୍ଦୀ ହୋଇଯାଇଛନ୍। ଖବର ପାଇକରି ପ୍ରଶାସନିକ ଟିମ୍ ପହଞ୍ଚିକରି ରିଲିଫ୍ ଆର୍ ଉଦ୍ଧାର କାମ ମୁଲ କରିଥିବାର ଜଣାପଡ଼ିଛି। ହୀରାକୁଦ ଜଳଭଣ୍ଡାରନୁ ଆଜି 16 ଗେଟ୍ ଦେଇକରି ବୟଡ଼ ପାନ୍ ଛଡ଼ାଯାଉଛି। ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଆଜି ସଞ୍ଜବେଳର 6 ବଜେ ତକ ଜଳଭଣ୍ଡାରକେ ଫି ସେକେଣ୍ଡଟି 2,28,517 ଘନଫୁଟ ପାନ୍ ଆସୁଥିବାର ବେଳେ 2,69,346 ଘନଫୁଟ ପାନ୍ ଛଡ଼ାଯାଉଛି। ଏ ସମୟଥି ଜଳଭଣ୍ଡାରର ଜଳସ୍ତର 605.73 ଫୁଟ ରହିଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଆଉ ତାର ପାଖର ଇଲାକା ଉପରେ ଘୂର୍ଣ୍ଣିବଲୟର ପ୍ରଭାବଥି ବଙ୍ଗୋପସାଗରନ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଇତାର ପ୍ରଭାବଥି ରାଜ୍ୟ ବର୍ଷା ଲାଗି ରହିଛି। ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର ବରଗଡ଼ ସୁନ୍ଦରଗଡ଼ ଝାରସୁଗୁଡ଼ା ଦେବଗଡ଼ ସହିତ 20 ଜିଲ୍ଲାନ ଘଡ଼ଘଡ଼ି ସହିତ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ପୂର୍ବାଞ୍ଚଳ ପରିଷଦ ବୈଠକ ଥି ଯୋଗ ଦେବାର୍କେ ଆଉ କିଛି ସମୟ ଉତ୍ତରୁ ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ। ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇକରି ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି। ରାଜ୍ୟ ସରକାର ଇ ଆର୍ଥିକ ପଛରେ 50 ମିଲିୟନ୍ ଟନ୍ ଖଣି ଉତ୍ପାଦନ ଲାଗି ରଖିଛନ୍ ଲକ୍ଷ୍ୟ କହିଲେ ମୁଖ୍ୟମନ୍ତ୍ରୀ। ଶିକ୍ଷା ବ୍ୟବସ୍ଥାକେ ଐତ୍କାଗୁଣାତ୍ମକ କରବାର୍ ଲାଗି 5 ଆଉ 8 ଶ୍ରେଣୀଥି ଲାଗୁ ହେଲା ପାସ୍ ଫେଲ୍ ବ୍ୟବସ୍ଥା। ଆଉ ଲଘୁଚାପ ପ୍ରଭାବଥି ଆଇବା 24 ଘଣ୍ଟା ଭିତରେ 20 ଜିଲ୍ଲାକେ ଜବର ବର୍ଷା ନେଇକରି ସତର୍କ କଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ସେସଲା ଜୁହାର।